ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଆଇବାକାଲ ଦୁଇ ନମ୍ଘର ଖେପ ଭୋଟ ହେବା। ଇ ଖେପେ ରାଜ୍ୟର ପାଞ୍ଚଟା ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ଆଉ ଇତାର ଅଧୀନତି ଥିବା 35 ବିଧାନସଭା ଆସନ ଲାଗି ଭୋଟ ହେବା। ହେଥିଲାଗି ଗଲାକାଲିଠାନୁ ମତଦାନ କେନ୍ଦ୍ରମାନଙ୍କୁ ପୁଲିଂ ପାର୍ଟିମାନଙ୍କର ଯିବାରଟା ମୂଲ ହୋଇଛି। ଇ ଖେପେ ପାଞ୍ଚଟା ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ମୋଟ 40 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ 35 ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 265 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ସୂଚନା ଅନୁସାରେ ଇ ଦୁଇ ନମ୍ଘର ଖେପର ଭୋଟ୍ଥି ମୋଟ 79,69,887 ଭୋଟର ରହିଛନ୍। ସେମାନଙ୍କ ଭିତରୁ 40,33,992 ପୁରୁଷ ଭୋଟର ଆଉ 39,35,044 ମହିଳା ଭୋଟର ଅଛନ୍। ରାଜ୍ୟ ନିର୍ବାଚନ ପ୍ରକ୍ରିୟା ମୂଲ ହେବା ଦିନୁ ଏପ୍ତକ୍ ନଗଦ 17,18,00,000 ଟଙ୍କା ସହିତ ପାଖାପାଖି 255 କୋଟି ଟଙ୍କାର ସାମାନ ଜପତ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ସେନ୍ତା ସାରା ଦେଶେ ଏପ୍ତକ୍ ନଗଦ 894 କୋଟି ଟଙ୍କା ସହିତ ପାଖାପାଖି 9,000 କୋଟି ଟଙ୍କାର ସାମାନ ଜପତ ହୋଇଥିବା ନିର୍ବାଚନ ଆୟୋଗଙ୍କ ତରଫୁ ସୂଚନା ଦିଆଯାଇଛି। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର୍କେ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ସେ ଆଜି ରାତି ଭୁବନେଶ୍ୱର ରାଜଭବନରେ ରହିବେ ଆର୍ ଆଇବାକାଲ ସକାଳେ ପୁରୀ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରବାର ଉତାରୁ ବଡ଼ଦାଣ୍ଡନ ରୋଡ୍ ଶୋ କରିକରି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବେ। ତାର ଉତାରୁ ସକାଳର 9:30 ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇକରି ନାଲ୍କୋ ଷ୍ଟାଡିୟମ୍ର ବିଜେପି ତରଫୁ ହେବାର୍କେ ଥିବା ବିଜୟ ସଂକଳ୍ପ ସମାବେଶ ଯୋଗଦେବେ। ସେନୁ ଫେରିକରି ଦିନ 11:30 କଟକର ବାଲିଯାତ୍ରା ପଡ଼ିଆନ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଲାଗି କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଭୁବନେଶ୍ୱର ଆର୍ କଟକନ ସୁରକ୍ଷା ବନ୍ଦୋବସ୍ତି ବରିଷ୍ଠ ଅଧିକାରୀମାନଙ୍କ ସହିତ 30 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍। ବିଜେପିର ବରିଷ୍ଠ ନେତା ଆର୍ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଜ ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଲଠାରେ ଦଳୀୟ ବିଜୟ ସଂକଳ୍ପ ସମାବେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଆଇବା 21 ଦିନ ଦଳର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳୀୟ ପ୍ରଚାର ଲାଗି ସମ୍ବଲପୁର ଗସ୍ତଥି ଆସିବେ। ସେ ଅଇଁଠାପାଲି ପିଏସ୍ଡି ପଡ଼ିଆନ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ଗସ୍ତଥି ଯିବେ। ଶ୍ରୀ ପଟ୍ଟନାୟକ କେନ୍ଦୁଝର ଆର୍ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଇଲାକାଥି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ନିର୍ବାଚନ ପ୍ରଚାର କରବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଖାଦ୍ୟ ନିରାପତ୍ତା ଆଉ ମାନକ କର୍ତ୍ତୃପକ୍ଷ ଏଫ୍ଏସ୍ଏସ୍ଏଆଇ ତରଫୁ ଫଲମୂଲ୍କେ ପଚାବାର ଲାଗି କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାରକେ ନିଷିଦ୍ଧ କରାଯାଇଥିବା ବେଳେ ହେ ଆଇନ୍କେ କଡ଼ାକଡ଼ି ପାଳନ କରବାର ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଫଲମୂଲ ବେପାରୀ ଆର୍ ଇ କାର୍ବାର୍ଥି ଥିବା ଅଲଗା ବେପାରୀମାନଙ୍କୁ ଫଲ ପଚାବାର୍ଥି କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର ନାଇଁ କରବାରକେ କୁହାଯାଇଛି। ଇ ବାବଦେ ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର 10 আর 12 କ୍ଲାସ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଆଇବା ଜୁଲାଇ 15 ମୁଲ ହେବା। ଏଥିଲାଗି ଆଇବା ହପ୍ତାନ ସିବିଏସ୍ଇ ତରଫୁ ପରୀକ୍ଷା ସୂଚୀ ଜାରି କରାଯିବା। ଇନ ଜଣାଇ ଦିଆଯାଇପାରେ ଯେ ଗଲା 13 ଦିନ ସିବିଏସ୍ଇର 10 আর 12 କ୍ଲାସ୍ର ପରୀକ୍ଷା ଫଲ ବାହାରିଛି। ହେଥି ଯେନ୍ ଛାତ୍ରଛାତ୍ରୀ ଗୋଟେ କି ଦୁଇଟା ବିଷୟ ଫେଲ୍ ହୋଇଥିବେ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ଏ ପରୀକ୍ଷା ଦେବାର ବାବଦେ ସିବିଏସ୍ଇର ୱେବ୍ସାଇଟ୍ cbse.gov.in ଅତ୍କା ସୂଚନା ମିଳିପାରବା। ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନରସିଂହନାଥ ପୀଠନ ବୈଶାଖ ମେଳା ମୂଲ ହୋଇଛି। ଗଲାକାଲ ବେଲବୁଣେ ନରସିଂହନାଥର ପାପନାଶିନୀ ଝର୍ଣ୍ଣାନୁ କଲସ ଅନାଯାଇକରି ଯଜ୍ଞ ମଣ୍ଡପନ ସ୍ଥାପନା କରାଯାଇଛି। ମେଲାଥି ଆଜିଠାନୁ ବିଶ୍ୱଶାନ୍ତି ମହାଯଜ୍ଞ ମୂଲ ହେବା। ଆଇବା ବୁଧବାର ବୈଶାଖ ଚତୁର୍ଦ୍ଦଶୀ ଦିନ କନ୍ଧ ସମାଜ ତରଫୁ ଗୁପ୍ତ ପୂଜା ଆର୍ ନରସିଂହ ମହାପ୍ରଭୁଙ୍କ କନ୍ଦା ଭୋଗ ଲଗାଯିବା। ସେଦିନ ମନ୍ଦିରନ ସିଘେ କନ୍ଧ ସମାଜର ମୁଖିଆ ଧ୍ୱଜା ବାନ୍ଧବାର ପରମ୍ପରା ରହିଛି। ବୈଶାଖ ମେଳା ଆର୍ ନରସିଂହ ଜନ୍ମ ଉତ୍ସବକେ ପାଳନ କରବାର ଲାଗି ମନ୍ଦିର ପ୍ରଶାସନ ତରଫୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ନରସିଂହନାଥନ ଭକତମାନଙ୍କର ଗହଲ ଚହଲ ହେଲାନ। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଆର୍ ବଲାଙ୍ଗୀର ଜିଲ୍ଲାନ ଆଇବାକାଲ ଜବରତାତି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସେନ୍ତା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଇଲାକାନ ଆଇବା 22 ଆଡ଼େ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।